ହ୍ୟାଲୋ ଲୋହିତ ପଣ୍ଡା, ଆଉ ଆଜ୍ଞା ମୁଁ ଆଜି ସାତ ଟା ବେଳେ ଆଜ୍ଞା ଆମର କଥା ବୁଝୁନି ଆଉ ଆଜ୍ଞା ମୁଁ ଆଜି ସାତ ଟା ଆମର ଦେଇ ଦେଇଛି ଆମର ଗୋତିଲେ ସାତ ଟା ନା ସବୁ ଆମେ କହିଦେବେ ଇଆ ଆମକୁ ସାଧା ଇଆ ଏଠି ସାଧା କଥା କହୁଛି ସାଧା ଦୁଇଟା ବୁଲା ଇଏ ଡେରିଛି ସବୁ ଶୁଣେ ଏ ବୁଲେ ଆଉ ଆମର ଆମେ ମାଲ ଦିଶି ଆସିଛି ବୁଝିଲି ବୁଲେ ମାନେ ସବୁ ସାଧା ଆମର ଡେରିଛେ
ହଁ
ମୋବାଇଲ ହୁଲା ଫେର ଏଟା ଦେଲି ସେ ମୋବାଇଲଟା ଦର୍ଶିବ ନା ବୁଝିନି ଆଉ ଖାଲି ସେ ଏମିତି କୋନ ହେନ ଯେ ଦମ ନିଲା ଓଇ ଶହେଦେଲ ଆଲାପ ଶହେଦେଲ ଆଲାପ କଲେ ଲକ୍ଟା ହୁଲା ଦେବ ସେଦ ଲୋକ ଆଲାପ କଲେ ଲକ୍ଟା ହୁଲେ ଦେବ ହଁ ବୁଝି ନା କି କିସ
ନାମ କିଡ଼ା
ସେ ନାମ ନାମଟା ଇଆ ତା ଆସେ କାଟୁ ନା ସେ କାଟୁ କିସ ନା ଆଉ କାଢ଼ିଛି ତୁମର ଅଲଗା ମୋ ଇଲା ମୋ ଇଏ କାଟୁନଟା ହୁଲେ ମୋ ଭଲ ହେଇ ସାକି ନାମଟା ଜିଙ୍ଗା ତା ଜିଙ୍ଗା କୁମୁନ ଇଆ ହଁ ତୋ ତୋଲେ ଆମେ ତୁମେ କୁହାଯ ତୁ ଆ ସେୟା କଥା ତା ମାନେ ସାଧା ତୋ ସେୟା କଥା ଆମେ ସେୟା ଭଲଟା ଦେ ଆଚ୍ଛା ସେୟା କଥା ଆଚ୍ଛା ଓ ନ ସେୟା ପୁତ୍ର ମୋବାଇଲ ଦେଇଛି ଆମକୁ ଆଉ ଏତେ ସାଧା ସେୟା ପୁତ୍ର ସହ ଆସେ ସାଧା ଏତେ ସାଧା ଦେଇ ଦେବ ସେୟା ପୁତ୍ର ସେୟା ଆଇଲେ ନିଲେ କୁହା ତୁମେ ସେୟା କରତେ ନେଇ ଚଳ ତୁମେ ସେୟା କରତେ ଆଚ୍ଛା ସାର୍ କୁହା ଜଣ ସେୟା ପୁତ୍ର କୁହା ଦେଲେ ସେୟା ଗତି ଦେଲେ ସେୟା ଗତି ଗଲେ ସାଧା আমি কয়ে দিলাম মোবাইল নিব নিলা গোটে আপনার গেছে হলে দেখো আমি দেখো ইয়া তোমার নাম কয়ে দেন এবার গেলে কোথ তো আবার কোথায় সাদা দেয় তো আচ্ছা আচ্ছা আমি সে হতে ওখানে ফোনটা কয়ে দেব আমি ফোনটা কয়ে দেব সে গোটে মোবাইল একটা সাদার আছে আমরা একটা সাদা লাগে দিয়ে দিও সেয়ারে দিয়ে দিলে ইয়া আইলে সে দিয়ে দিও তুমি গেলে আবার সেয়ার করতে দেখো আদিমু তোমার কথা গেলে তুমি গেলে সাদা দিয়ে দেখো দেখছি মোবাইলের লোক সাদার বুঝিনি মোবাইলের লোক সাদার ভালো সাদার তো লাগছে রে হ্যাঁ ওকে ভালো